આકાશવાણી ସମ୍ବାଦ ପଢୁଛନ୍ତି ହରିହର ପଣ୍ଡା। ମୁଖ୍ୟ ସମ୍ବାଦ, ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ମିୟୁ। ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତ ଓ ଆମେରିକା ମଧ୍ୟରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଆଲୋଚନା। ଜାମ୍ମୁ କାଶ୍ମୀର ଉଦ୍ଧମପୁରରେ ସଡ଼କ ଦୁର୍ଘଟଣାରେ 15 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ ମିୟୁଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଉଭୟ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି। ବୈଠକ ପରେ ପ୍ରଧାନମନ୍ତ୍ରୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଚାରାରୋପଣ କରିଥିଲେ। ଆଜି ସକାଳେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ। ଭାରତ ଗସ୍ତ ଅବସରରେ ଆଜି ରାଜଘାଟ ଯାଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଗତକାଲି ଦକ୍ଷିଣ କୋରିଆ ରାଷ୍ଟ୍ରପତି ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଥିବା ପରେ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରା ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଓ ଆମେରିକା ମଧ୍ୟରେ ଆଜି ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଆଲୋଚନା ପୁଣି ଥରେ ଆରମ୍ଭ ହେବ। ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ୱାଶିଂଟନ୍ ଡିସିରେ ଏହି ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଛନ୍ତି। ସୀମା ଶୁଳ୍କ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଭାରତୀୟ ପ୍ରତିନିଧି ଦଳରେ ସାମିଲ ହେବେ। ଏହି ତିନିଦିନିଆ ଆଲୋଚନା କାଳରେ ଉଭୟ ଦେଶ ମଧ୍ୟରେ ପ୍ରସ୍ତାବିତ ଶୁଳ୍କ ଢାଞ୍ଚା ନେଇ ମୁହାଁମୁହିଁ ଆଲୋଚନା ହେବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବର୍ଦ୍ଧିତ ଶୁଳ୍କକୁ ସୁପ୍ରିମକୋର୍ଟ ପ୍ରତ୍ୟାହାର କରିବା ଉପରେ ଗତ ଫେବୃଆରୀ 24 ତାରିଖରୁ ସମସ୍ତ ଦେଶ ଉପରେ ଆମଦାନୀ ଶୁଳ୍କ 150 ଦିନ ପାଇଁ ଅସ୍ଥାୟୀ ଭାବରେ 10% ଶୁଳ୍କ ଲାଗୁ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରିଥିବା ବିରୋଧୀ ଦଳଗୁଡ଼ିକ ଏହାର ପରିଣାମ ଭୋଗ କରିବେ। ଗଣମାଧ୍ୟମକୁ ଶ୍ରୀ ରିଜିଜୁ କହିଛନ୍ତି କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ସମ୍ଭିଧାନର 131ତମ ସଂଶୋଧନ ବିଧେୟକକୁ ବିରୋଧ କରିବା ଦୁର୍ଭାଗ୍ୟଜନକ। ସେ କହିଛନ୍ତି ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରିବା ପରେ ଏବେ ବିରୋଧୀ ଦଳଗୁଡ଼ିକ ସଫେଇ ଦେବା ଆରମ୍ଭ କରିଛନ୍ତି।
ମହିଳାଙ୍କ ସାମ୍ନେ ହମ ଲୋଗ ୟେ ବତା ରହେ ଅଭି କି ଆଗେ ମୋଦିଜୀ କେ ନେତୃତ୍ୱ ମେ ମହିଳାଓଁ କେ ଲିଏ ହମାରା ସରକାର ଏନ୍ଡିଏ କାମ କରତେ ରହେଙ୍ଗେ ଲେକିନ ଜିନ୍ହୋନେ ମହିଳା ଆରକ୍ଷଣ ବିଲ୍ କୋ ଗିରାୟା ଉନକୋ ଭି ସଜା ମିଲନା ଚାହିଏ ଔର ୟେ କାଲା ଦାଗ କଂଗ୍ରେସ କେ ଉପର ଲଗା ହୈ ୟେ ଜୀବନ ଭର ସାଫ ହୋନେ ୱାଲା ନହିଁ ହୈ।
ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଶ୍ରୀଲଙ୍କା ଗସ୍ତର ଦ୍ୱିତୀୟ ଦିନରେ ଆଜି ନୁଆରା ଏଲିଆ ଯାତ୍ରା କରିଛନ୍ତି। ସେଠାରେ ବସବାସ କରୁଥିବା ଭାରତୀୟ ଅଧିବାସୀମାନେ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ଭାରତ ସହାୟତାରେ ନିର୍ମିତ ବାସଗୃହ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଗତକାଲି ଗସ୍ତର ପ୍ରଥମ ଦିନରେ ଉପରାଷ୍ଟ୍ରପତି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରାତିସା ନାୟକ ଏବଂ ପ୍ରଧାନମନ୍ତ୍ରୀ ହରିଣୀ ଅମର ସୂର୍ଯ୍ୟାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଗତି ପ୍ରଦାନ ନିମନ୍ତେ ଉଭୟ ଦେଶର ସରକାର ପ୍ରସ୍ତୁତ ଥିବା ଆଲୋଚନାରୁ ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରିୟାଦ ଗସ୍ତରେ ଯାଇଛନ୍ତି। ଇରାନ ଆମେରିକା ଉତ୍ତେଜନାକୁ ନେଇ ଦକ୍ଷିଣ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ଶକ୍ତି ସ୍ଥିରତା ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ସେ ସାଉଦି ଆରବର ଶକ୍ତିମନ୍ତ୍ରୀ ପ୍ରିନ୍ସ ଅବଦୁଲ ଅଜିଜ୍ ବିନ୍ ସଲମାନ, ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ଏବଂ ନିଜର ପ୍ରତିପକ୍ଷ ଡକ୍ଟର ମୋସାଏଦ ବିନ୍ ମହମ୍ମଦ ଅଲ୍ ଆଇୱାନଙ୍କ ସହିତ ସେ ଆଲୋଚନା କରିବେ। ଗତକାଲି ରିୟାଦରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଅଜାଜ ଖାନ ତାଙ୍କୁ ସ୍ୱାଗତ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକର ପ୍ରଖ୍ୟାତ କବି ତଥା ଦାର୍ଶନିକ ସନ୍ଥ ବସବେଶ୍ୱରଙ୍କର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ବସବେଶ୍ୱରଙ୍କର ବିଚାର ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ରହିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱକୁ ଜଗତ୍ଗୁରୁ ମହାତ୍ମା ବସବେଶ୍ୱରଙ୍କର ଅବଦାନକୁ ସ୍ମରଣ କରିବାର ସମୟ ଉପନୀତ ହୋଇଛି। ସେ କହିଛନ୍ତି, ସାମାଜିକ ନ୍ୟାୟ ପ୍ରତିଷ୍ଠା ସହ ଆତ୍ମସମ୍ମାନ ପ୍ରତିଷ୍ଠା ଦିଗରେ ବସବେଶ୍ୱରଙ୍କର ଅବଦାନ ଅତୁଳନୀୟ ଥିଲା। ଜମ୍ମୁ କାଶ୍ମୀରର ଉଦମପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣାରେ 15 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ କେତେଜଣ ଆହତ ହୋଇଥିବା ସେଠାକାର ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି। ରାଜନଗର ଉଦମପୁର ରାସ୍ତାରେ ଜଲୋ ଗ୍ରାମଠାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ତଥା ସାଂସଦ ଜିତେନ୍ଦ୍ର ସିଂ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତକମାନଙ୍କ ଆତ୍ମୀୟଙ୍କ ନିକଟଙ୍କ ପାଇଁ ପ୍ରଧାନମନ୍ତ୍ରୀ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀର ପରିବହନ ନିଗମର ସମ୍ପୃକ୍ତ ବସ୍ଟି ରାମନଗରରୁ ଉଦମପୁର ଯାଉଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରସୋର ଆରମ୍ଭ କରାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତାମିଲନାଡୁ ବିରୁଧୁନଗର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ଗତକାଲି ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଛି। ଶ୍ରମିକମାନେ ବିସ୍ଫୋରକ ରସାୟନ ବ୍ୟବହାର କରୁଥିବା ସମୟରେ ପ୍ରଥମ ବିସ୍ଫୋରଣ ଘଟିଥିଲା। ପରେ ଭଗ୍ନାବଶେଷଗୁଡ଼ିକ ସଫା କରାଯାଉଥିବା ସମୟରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ 12 ଜଣ ଆହତ ହୋଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି କର୍ଣ୍ଣାଟକର 12ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଏନ୍ଏ ହରିଶଙ୍କ ପୁଅ ମହମ୍ମଦ ହାରିସ୍ ନାଲପଦ ଏବଂ ଓମାର ଫାରୁକ୍ ନାଲପଦଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଜାରି ରହିଛି। ଶ୍ରୀକୃଷ୍ଣ ଓରଫ୍ ଶ୍ରୀକି ଏବଂ ଅନ୍ୟ ଅଭିଯୁକ୍ତଙ୍କ ସହ ଏକ ଠକେଇ ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଚଢ଼ାଉ କରାଯାଉଥିବା କୁହାଯାଇଛି। କର୍ଣ୍ଣାଟକ ପୁଲିସ୍ ପକ୍ଷରୁ ମାମଲାରେ ଅନେକଗୁଡ଼ିଏ ଏତଲା ଦାୟର କରାଯାଇଛି। ଜାତୀୟ ଏବଂ ଆନ୍ତର୍ଜାତୀୟ ୱେବ୍ସାଇଟ୍ ହ୍ୟାକ୍ କରିବା, ବିଟ୍କଏନ୍ ଚୋରି ମାମଲା, ନିଶାଦ୍ରବ୍ୟ କାରବାର ଏବଂ ଧମକ ଦେଇ ଅର୍ଥ ଆଦାୟ କରିବା ଘଟଣା ମାମଲାରେ ଏତଲା ଦାୟର କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅପରାଧିକ ସମ୍ପୃକ୍ତି ଥିବା ଅଭିଯୋଗରେ କୋଲକାତାର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସମ୍ପୃକ୍ତ ବ୍ୟବସାୟୀ ଏବଂ କୋଲକାତା ପୁଲିସ୍ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଅର୍ଥ ଠକେଇ ମାମଲା ଯାଞ୍ଚ ପରେ ଗିରଫ କରାଯାଇଛି। ସନ୍ ଏଣ୍ଟରପ୍ରାଇଜର୍ସର ପରିଚାଳନା ନିର୍ଦ୍ଦେଶକ କାମଦାରଙ୍କ ପଚରାଉଚରା ପରେ ଇଡି ହେଫାଜତକୁ ନିଆଯାଇଥିଲା। ସୂଚନା ଅନୁଯାୟୀ, ତାଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ପଚରାଉଚରା ପାଇଁ ଇଡି ହେଫାଜତକୁ ନେବାର ସମ୍ଭାବନା ରହିଛି। ଆକାଶବାଣୀର ଦ୍ୱିପାକ୍ଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବିଶ୍ୱ ପୃଥିବୀ ଦିବସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଜାତୀୟ ସୌରଶକ୍ତି ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ମହମ୍ମଦ ରିୟାନ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717144 23314481 এবং 23717106 নম্বরক ডায়াল করা হব। এতীত শ্রোতামানে 92890940044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ আস্ক এয়ার মাধ্যমে প্রশ্ন পচারি পারিবে। আইপিএল ক্রিকেটরে আজ অহমদাবাদে নরেন্দ্র মোদী স্টাডিয়ামে ସନ୍ଧ୍ୟା 7:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ନ୍ୟୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 54 ରନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ମିୟୁ। ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତ ଆମେରିକା ମଧ୍ୟରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଆଲୋଚନା। ଜମ୍ମୁ କାଶ୍ମୀରର ଉଦମପୁରରେ ସଡ଼କ ଦୁର୍ଘଟଣାରେ 15 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍।